ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରତିରକ୍ଷା କ୍ଷେତ୍ରରେ ଦକ୍ଷତା ବିକାଶ ଓ ଶିଳ୍ପ ଭାଗିଦାରୀ ପାଇଁ ଭାରତ ଓ ଆମେରିକା ଘନିଷ୍ଠ ଭାବରେ କାର୍ଯ୍ୟ କରିବେ, କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନେପାଳର ତାନାହୁନ୍ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 27 ଭାରତୀୟ ମୃତ। ଆମେରିକାର ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କଲେ ସ୍ୱାଧୀନ ପ୍ରାର୍ଥୀ ରବର୍ଟ ଏଫ୍ କେନେଡି। ଏବଂ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କଲେ କ୍ରିକେଟର ଶିଖର ଧାୱନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଦକ୍ଷତା ବିକାଶ ଏବଂ ସ୍ଥାୟୀ ପ୍ରଯୁକ୍ତି ଓ ଶିଳ୍ପ ଭାଗିଦାରୀ ପାଇଁ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛି। ଗତକାଲି ୱାଶିଂଟନ୍ ଡିସିରେ ୟୁଏସ୍ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ପକ୍ଷରୁ ଆୟୋଜିତ ଏକ ରାଉଣ୍ଡ ଟେବୁଲ୍ ସମ୍ମିଳନୀରେ ପ୍ରତିରକ୍ଷା ଶିଳ୍ପର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀ ସିଂହ ଏହା କହିଛନ୍ତି। ଭାରତ ଆମେରିକାର ପୁଞ୍ଜିନିବେଶ ଏବଂ ବୈଷୟିକ ସହଯୋଗକୁ ସ୍ୱାଗତ କରୁଛି ଏବଂ ଏକ ଦକ୍ଷ ମାନବ ସମ୍ଭଳ ଭିତ୍ତିଭୂମି, ଦୃଢ଼ ଏଫ୍ଡିଆଇ ସମର୍ଥକ ଏବଂ ବ୍ୟବସାୟ ସମର୍ଥକ ଇକୋସିଷ୍ଟମ ଓ ବୃହତ ଘରୋଇ ବଜାର ସହିତ ପ୍ରସ୍ତୁତ ଅଛି ବୋଲି ଶ୍ରୀ ସିଂହ ଗୁରୁତ୍ୱାରୋପ କରିଛନ୍ତି।
पहले से ये डेस्टिनी को मंजूर है कि भारत और अमेरिका के रिश्ते बराबर मजबूत रहने चाहिए और उसी डेस्टिनी के अनुरूप ही भारत और अमेरिका के रिश्ते लगातार मजबूत होते जा रहे हैं। भारत और अमेरिका दोनों के मिला मिलाकर वह ताकत है कि भारत में दुनिया में पीस, प्रॉस्पेरिटी और स्टेबिलिटी तीनों यदि लाई जा सकती है तो भारत और अमेरिका के जरिए कहां जा सकते हैं।
ଏହି ରାଉଣ୍ଡ ଟେବୁଲ୍ରେ ବହୁ ସଂଖ୍ୟକ ଆମେରିକୀୟ ପ୍ରତିରକ୍ଷା ଓ ବୈଷୟିକ କମ୍ପାନୀ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ୱାଶିଂଟନ୍ ଡିସିରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଲିଭାନ୍ଙ୍କୁ ମଧ୍ୟ ଭେଟିଥିଲେ। ସେମାନେ ବିକଶିତ ଭୂ ରାଜନୈତିକ ପରିସ୍ଥିତି ଏବଂ କେତେକ ପ୍ରମୁଖ ଆଞ୍ଚଳିକ ନିରାପତ୍ତା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ନେପାଳର ତାନହୁନ୍ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ପୀଡ଼ିତ ଓ ବଞ୍ଚଥିବା ଲୋକଙ୍କ ପ୍ରତ୍ୟାବର୍ତ୍ତନର ତଦାରଖ କରିବା ପାଇଁ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ 27 ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଖଡ୍ସେ କହିଛନ୍ତି କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦ୍ଧାର କାର୍ଯ୍ୟ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଏବଂ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ବ୍ରିଘୁ ଧୁଙ୍ଗାନାଙ୍କ ସହ ଆଲୋଚନା କରିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମଧ୍ୟ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଟିଚିଂ ହସ୍କିଟାଲ ଯାଇ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି। 16 ଜଣ ଯାତ୍ରୀଙ୍କୁ ଟିୟୁ ଟିଚିଂ ହସ୍କିଟାଲରେ ଅଧିକ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ କାଠମାଣ୍ଡୁ ନିଆଯାଇଥିଲା। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଆହତଙ୍କ ଚିକିତ୍ସା ଏବଂ ମୃତକଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ହସ୍କିଟାଲ କର୍ମଚାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ଦୂତାବାସ ପକ୍ଷରୁ 24 ଘଣ୍ଟିଆ ଜରୁରୀକାଳୀନ ନମ୍ଘର ଜାରି କରାଯାଇଛି। ସେହି ନମ୍ଘରଗୁଡ଼ିକ ହେଉଛି 9779851071। ଅନ୍ୟ ନମ୍ଘରଟି ହେଉଛି 9779851316807 ଏବଂ 9779749832। ମହାରାଷ୍ଟ୍ର ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ବାୟୁସେନାରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହାରାଷ୍ଟ୍ର ତୀର୍ଥଯାତ୍ରୀଙ୍କ ମୃତଦେହ ଆଣିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଦୂତାବାସ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛି। ନେପାଳ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର 24 ଜଣଙ୍କ ମୃତଦେହ ଆଜି ଅଣାଯିବ। ମୃତଦେହକୁ ଉତ୍ତରପ୍ରଦେଶର ଗୋରଖପୁର ଅଣାଯିବ ଏବଂ ସେଠାରୁ ଭାରତୀୟ ବାୟୁସେନା ବିମାନ ଯୋଗେ ସେମାନଙ୍କୁ ନାସିକ ଅଣାଯିବ। ମୃତଦେହକୁ ମହାରାଷ୍ଟ୍ର ଫେରାଇ ଆଣିବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ସିନ୍ଧେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କୁ ପୂର୍ଣ୍ଣ ସମର୍ଥନର ପ୍ରତିଶ୍ରତି ଦେଇଛନ୍ତି ଏବଂ ସମଗ୍ର ପ୍ରକ୍ରିୟାର ସମନ୍ୱୟ ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀ ସିନ୍ଧେ 24 ଜଣଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟେଲିକମ୍ ସେବା ପ୍ରଦାନକାରୀମାନଙ୍କୁ ନାଗରିକମାନେ ଯେପରି ଉତ୍ତମ ମାନର ଟେଲିକମ୍ ସେବା ପାଇପାରିବେ ସେଥିପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଶ୍ରୀ ସିନ୍ଧିଆ ଗତକାଲି ନୂଆଦିଲ୍ଲୀରେ ଟେଲିକମ୍ ସେବା ପ୍ରଦାନକାରୀମାନଙ୍କ ନିମନ୍ତେ ଗଠିତ ଅଂଶୀଦାର ପରାମର୍ଶଦାତା କମିଟି ସହିତ ବୈଠକ କରିଥିଲେ। ଭାରତର ଟେଲିକମ୍ୟୁନିକେସନ ଇକୋସିଷ୍ଟମର ଭବିଷ୍ୟତକୁ ବିସ୍ତାର ରୂପ ଦେବା ଏବଂ ଅନ୍ତର୍ଭୁକ୍ତ ଓ ସହଯୋଗ ନୀତିଗତ ନିଷ୍ପତ୍ତି ନେବାକୁ ପ୍ରୋହାହିତ କରିବା ପାଇଁ ଅଂଶୀଦାରମାନଙ୍କୁ ନିୟୋଜିତ କରିବା ଏହାର ଉଦ୍ଦେଶ୍ୟ ଥିଲା। ଶ୍ରୀ ସିନ୍ଧିଆ ସେବାର ଗୁଣବତ୍ତା ଏବଂ ଏହି କ୍ଷେତ୍ରକୁ ବିକାଶର ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଗବେଷଣା ଏବଂ ବିକାଶକୁ ପ୍ରୋହାହିତ କରିବା ନିମନ୍ତେ ଭାରତର 6G ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ଟେଲିକମ୍ ସେବା ପ୍ରଦାନକାରୀମାନେ ଦେଶରେ 100% ବ୍ରଡ୍ବ୍ୟାଣ୍ଡ କଭରେଜ୍ ପଥରେ ପୁଞ୍ଜିନିବେଶକୁ ପ୍ରୋହାହିତ କରିବା ପାଇଁ ଏକ ସହାୟକ ନୀତି ଢାଞ୍ଚା ଆବଶ୍ୟକ ପଡ଼ୁଥିବା କହିଥିଲେ। ଆମେରିକାର ସ୍ୱାଧୀନ ରାଷ୍ଟ୍ରପତି ପ୍ରାର୍ଥୀ ରବର୍ଟ ଏଫ୍ କେନେଡି ଜୁନିୟର ଗତକାଲି ରାତିରେ ହ୍ୱାଇଟ୍ ହାଉସ୍ ପାଇଁ ତାଙ୍କର ପ୍ରଚାରକୁ ସ୍ଥଗିତ ରଖିଥିଲେ ଏବଂ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। ଏକ ଅଭିଭାଷଣରେ ଶ୍ରୀ କେନେଡି କହିଛନ୍ତି ଯେ ନିର୍ବାଚନ ବିଜୟ ପାଇଁ ତାଙ୍କ ପାଖରେ ବାସ୍ତବ ବାଟ ଅଛି ବୋଲି ସେ ଆଉ ବିଶ୍ୱାସ କରୁନଥିବାରୁ ସେ ତାଙ୍କ ପ୍ରଚାରକୁ ସ୍ଥଗିତ ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ 10ଟି ପ୍ରମୁଖ ରାଜ୍ୟରେ ମତଦାନରୁ ନିଜ ନାମ ପ୍ରତ୍ୟାହାର କରିବାକୁ ଯୋଜନା କରୁଛନ୍ତି, ଯେଉଁଠାରେ ସେ ଟ୍ରମ୍ପଙ୍କଠାରୁ ଅଧିକ ଭୋଟ୍ ପାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଶ୍ରୀ କେନେଡି 2023 ଏପ୍ରିଲରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ଏବଂ ପ୍ରଥମେ ଡେମୋକ୍ରାଟ୍ ଭାବରେ ନିର୍ବାଚନ ଲଢୁଥିଲେ, କିନ୍ତୁ ଦଳ ଭିତରେ ସେ ନିଜର ରଣନୀତି ବଦଳାଇ 2023 ଅକ୍ଟୋବରରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଚାର ଆରମ୍ଭ କରିଥିଲେ। ଆସାମରେ ଧିଙ୍ଗରେ ଜଣେ ନାବାଳିକା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତର ଆଜି ସକାଳେ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ହେଉଥିବାବେଳେ ଏହି ଘଟଣା ଘଟିଛି। ପୁଲିସ୍ ହାତରେ ଗିରଫ ହୋଇଥିବା ଅଭିଯୁକ୍ତ ତଫାଜୁଲ ଇସ୍ଲାମ ଖସିଯାଇ ପୋଖରୀକୁ ଡେଇଁପଡ଼ିବାରୁ ତା'ର ମୃତ୍ୟୁ ଘଟିଥିଲା। ପରେ ଏସ୍ଡିଆର୍ଏଫ୍ ଟିମ୍ ସହାୟତାରେ ପୁଲିସ୍ ତା'ର ମୃତଦେହ ଉଦ୍ଧାର କରିଛି। ନଗାଓଁ ଜିଲ୍ଲାର ଧିଙ୍ଗରେ ଘଟିଥିବା ଏହି ଜଘନ୍ୟ ଅପରାଧରେ 3 ଜଣ ସମ୍ପୃକ୍ତି ଥିବା ଅଭିଯୋଗ ହେବା ପରେ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିବାଦ ଦେଖାଦେଇଥିଲା। ଅନ୍ୟ 2 ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍ ଉଦ୍ୟମ କରୁଛି। ଏହି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କରିଛନ୍ତି। 38 ବର୍ଷୀୟ ଧାୱନ ତାଙ୍କ ସୋସିଆଲ୍ ମିଡିଆରେ ଏକ ଭାବପ୍ରବଣ ଅବସର ଭିଡ଼ିଓ ସେୟାର କରିଛନ୍ତି ଏବଂ ତାଙ୍କୁ ସମର୍ଥନ ପାଇଁ ପରିବାର, ପ୍ରଶିକ୍ଷକ ଏବଂ ଦଳର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆ ପକ୍ଷରୁ 37 ଟେଷ୍ଟ, 167 ଦିନିକିଆ ଓ 68 T20 ମ୍ୟାଚ୍ ଖେଳିଛନ୍ତି। ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ ପାଇଁ ଧାୱନ ମିଷ୍ଟର ଆଇସିସି ଟାଇଟଲ୍ ପାଇଁ ମଧ୍ୟ ବେଶ୍ ଲୋକପ୍ରିୟ। ଦିନିକିଆରେ 6793 ରନ୍କୁ ମିଶାଇ ଅନ୍ତର୍ଜାତୀୟ କ୍ରିକେଟ୍ରେ ସେ ମୋଟ 10867 ରନ୍ କରିଛନ୍ତି। ଦିନିକିଆରେ ଧାୱନଙ୍କ ନାମରେ 17 ଶତକ ଓ 39 ଅର୍ଦ୍ଧଶତକ ରହିଛି। ସେ ମଧ୍ୟ 15 ମ୍ୟାଚ୍ରେ ଭାରତର ନେତୃତ୍ୱ ନେଇଥିଲେ। ସେ ଶେଷଥର ପାଇଁ 2022 ଡିସେମ୍ବରରେ ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ପାଇଁ ଖେଳିଥିଲେ। 222 ମ୍ୟାଚ୍ ବିଶିଷ୍ଟ ଆଇପିଏଲ୍ କ୍ୟାରିୟରରେ ଧାୱନ 6769 ରନ୍ କରିଥିଲେ ଏବଂ 2016 ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଏକକାଳୀନ ଚାମ୍ପିୟନ୍ସିପ୍ ବିଜେତା ହୋଇଥିଲେ। ରୁଷିଆର ଭୋଲଗ୍ରୁଗାଡ ଅଞ୍ଚଳରେ ଥିବା IK-19 ନାମକ ଏକ ସର୍ବାଧିକ ନିରାପତ୍ତା ବିଶିଷ୍ଟ ଜେଲ୍ 4 ଜଣ କର୍ମଚାରୀଙ୍କୁ ବନ୍ଧକ ରଖିବାରୁ ତାଙ୍କ ମୃତ୍ୟୁ ଘଟିଛି। ଫେଡେରାଲ୍ ଜେଲ୍ କର୍ମଚାରୀ ଏବଂ ରୁଷିଆର ନ୍ୟାସନାଲ୍ ଗାର୍ଡ ଦ୍ୱାରା କରାଯାଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ ସେହି ଅପରାଧୀମାନଙ୍କୁ ମଧ୍ୟ ନିପାତ କରାଯାଇଛି। ଗତକାଲି କଏଦୀମାନେ 8 ଜଣ ଜେଲ୍ କର୍ମଚାରୀ ଓ 4 ଜଣ ଅଭିଯୁକ୍ତଙ୍କୁ ବନ୍ଧକ ରଖିଥିଲେ। ଅପରାଧୀମାନେ 4 ଜଣ କର୍ମଚାରୀଙ୍କୁ ବାରମ୍ଭାର ଛୁରାମାଡ଼ କରିବା ପରେ ସେମାନଙ୍କ ମଧ୍ୟରୁ 3 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପ୍ରତିରୋଧ କରିଥିବା ଅନ୍ୟ 4 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଜାତିସଂଘର ରିଲିଫ୍ ଆଣ୍ଡ ୱାର୍କସ୍ ଏଜେନ୍ସି ଫର୍ ପାଲେଷ୍ଟାଇନ୍ ରିଫ୍ୟୁଜି ଇନ୍ ଦ ନିୟର୍ ଇଷ୍ଟ ଚେତାବନୀ ଦେଇଛି ଯେ ଗାଜାରେ ବିଳମ୍ବିତ ମାନବୀୟ କଟକଣା ଯୋଗୁଁ ପିଲାମାନଙ୍କ ମଧ୍ୟରେ ପୋଲିଓ ବ୍ୟାପିବାର ସମ୍ଭାବନା ଦେଖାଦେଇଛି। ୟୁଏନ୍ଆର୍ଡବ୍ଲ୍ୟଏର କମିଶନର ଜେନେରାଲ୍ ଫିଲିପ୍ ଲାଜାରିନି ଗତକାଲି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ କହିଛନ୍ତି ଯେ ଗାଜାକୁ ଟିକା ଆଣିବା ଏବଂ ଏହାକୁ ସୁରକ୍ଷିତ ରଖିବା ଯଥେଷ୍ଟ ନୁହେଁ। ପ୍ରତିରକ୍ଷା କ୍ଷେତ୍ରରେ ଦକ୍ଷତା ବିକାଶ ଓ ଶିଳ୍ପ ଭାଗିଦାରୀ ପାଇଁ ଭାରତ ଓ ଆମେରିକା ଘନିଷ୍ଠ ଭାବରେ କାର୍ଯ୍ୟ କରିବେ, କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନେପାଳର ତାନାହୁନ୍ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 27 ଭାରତୀୟ ମୃତ। ଆମେରିକାର ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କଲେ ସ୍ୱାଧୀନ ପ୍ରାର୍ଥୀ ରବର୍ଟ ଏଫ୍ କେନେଡି ଏବଂ ଅନ୍ତର୍ଜାତୀୟ ଘରୋଇ କ୍ରିକେଟ୍ର ସମସ୍ତ ଫର୍ମାଟ୍ର ଅବସର ଘୋଷଣା କଲେ କ୍ରିକେଟର ଶିଖର ଧାୱନ।